ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ଗୋଟିଏ ଆସନ ସମେତ 12ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି। ଭୁବନେଶ୍ୱରଠାରେ ଆୟୋଜିତ ହରଘର ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଦେଶରେ 1037 ଜଣ ସୁରକ୍ଷାକର୍ମୀ ପାଇଲେ ବୀରତା ଓ ସେବା ପଦକ ଏବଂ ହଜ୍ 2025 ଯାତ୍ରା ପାଇଁ ଆବେଦନ ଆହ୍ୱାନ। ସମଗ୍ର ଦେଶରେ ଆସନ୍ତାକାଲି 78ତମ ସ୍ୱାଧୀନତା ଦିବସ ପାଳନ କରାଯିବ। ଏହାର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସାରଣ କରାଯିବ। ଦୂରଦର୍ଶନରେ ରାଷ୍ଟ୍ରପତିଙ୍କ ହିନ୍ଦୀ ଏବଂ ଇଂରାଜୀ ଅଭିଭାଷଣ ପରେ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 9:30ରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଆଞ୍ଚଳିକ ଭାଷାନ୍ତରଣ ଆକାଶବାଣୀରେ ପ୍ରସାରଣ କରାଯିବ। ଦେଶର 9ଟି ରାଜ୍ୟର 12ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ସେଥିମଧ୍ୟରେ ଓଡ଼ିଶାର ଗୋଟିଏ ଆସନ ଅନ୍ତର୍ଭୁକ୍ତ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଆସନ୍ତା 21 ତାରିଖକୁ ଧାର୍ଯ୍ୟ କରାଯାଇଛି। 22 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହ 27 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ଆସନ୍ତା ମାସ 3ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଖଣିଜ ଅଧିକାର ଉପରେ ବକେୟା ଟିକସ ଆଦାୟ ରାଜ୍ୟ ସରକାର କରିପାରିବେ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଏହି ବକେୟା ଟିକସ 2025 ଏପ୍ରିଲ୍ 1 ପର୍ଯ୍ୟନ୍ତ ଆଦାୟ କରାଯାଇପାରିବ। ସୂଚନାଯୋଗ୍ୟ, ଖଣି ଓ ଖଣିଜ ବିକାଶ ଏବଂ ନିୟନ୍ତ୍ରଣ ଆଇନ 1957 ଅନୁଯାୟୀ ଖଣିଜ ଅଧିକାର ଉପରେ ଟିକସ ଆଦାୟ କରିବାର କ୍ଷମତା ରାଜ୍ୟର ରହିଥିବା ସଂକ୍ରାନ୍ତ ରାୟ ଗତମାସ 25 ତାରିଖରେ ସୁପ୍ରିମକୋର୍ଟ ପ୍ରଦାନ କରିଥିଲେ। ତେବେ ଏହି ରାୟ ଆଧାରରେ ସୁପ୍ରିମକୋର୍ଟ ଆଜି ବକେୟା ଆଦାୟ ଟିକସର ସମୟସୀମାକୁ ଧାର୍ଯ୍ୟ କରିଛନ୍ତି। ଉନ୍ନତ ଜ୍ଞାନକୌଶଳ ଏବଂ କୃତ୍ରିମ ବୁଦ୍ଧିମତା ପ୍ରଚଳନ ଦେଶର ଆଇଟିଆଇଗୁଡ଼ିକର ଶିକ୍ଷା ବ୍ୟବସ୍ଥାର ପୁନର୍ବିଚାର କରିବାରେ ସାହାଯ୍ୟ କରିବ ବୋଲି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି। ଆସନ୍ତା ବର୍ଷ ଦେଶର ଆଶାନୁରୂପ ଜିଡିପି ଅଭିବୃଦ୍ଧି ଲକ୍ଷ୍ୟ ହାସଲ ପାଇଁ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥାର ଉପଯୋଗ ଲକ୍ଷ୍ୟରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଚଳିତ ଶିକ୍ଷାବର୍ଷରୁ 15ଟି ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନରେ ଏଆଇ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ପାଠ୍ୟକ୍ରମ ପ୍ରଚଳନ ସହ 10,000ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ତେବେ ଏହି ଜ୍ଞାନକୌଶଳ ପାଇଁ ପ୍ରଶିକ୍ଷକଙ୍କର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହରଘର ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭୁବନେଶ୍ୱରଠାରେ ଆୟୋଜିତ ରାଲିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇଥିଲେ। ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ତ୍ରିରଙ୍ଗା ଯାତ୍ରା ଲିଙ୍ଗରାଜ ମନ୍ଦିରରୁ ବାହାରି ମୁକ୍ତେଶ୍ୱର ପର୍ଯ୍ୟନ୍ତ ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମ ମେୟର ଏବଂ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ଖୋର୍ଦ୍ଧାଠାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜୟୀରାଜଗୁରୁ ଭବନଠାରେ ପହଞ୍ଚଥିଲା। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ସରକାରୀ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପଦଯାତ୍ରା ନଗର ପରିକ୍ରମା କରି ଶହୀଦ ସ୍କୃତି ଭବନ ଟାଉନ୍ହଲ୍ଠାରେ ପହଞ୍ଚଥିଲା। ଏଥିରେ ପ୍ରଶାସନିକ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଧାରଣ ଜନତା ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବର୍ଣ୍ଣପୁରଠାରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ମିଶନ ଶକ୍ତି ସଦସ୍ୟା, ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ଏହି ଅବସରରେ ଏକ ବାଇକ୍ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାଠାରେ ଅନୁଷ୍ଠିତ ଶୋଭାଯାତ୍ରାରେ 400 ମିଟର ଲମ୍ବର ଏକ ତ୍ରିରଙ୍ଗା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଭିନ୍ନ ଧର୍ମ ଏବଂ ବର୍ଗର ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମୁନିଗୁଡ଼ା କଲେଜର ଶୋଭାଯାତ୍ରା ବାହାରି ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିରରେ ପହଞ୍ଚଥିଲା। ସେହିଭଳି ରାୟଗଡ଼ାଠାରେ ଏକ ବାଇକ୍ ରାଲିରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ।
हर घर तिरंगा अभियान तिरंगे की शान में एक यूनिक फेस्टिवल बन चुका है।
आउ पुणी थरी देश हर घर तिरंगा अभियान जरिया रे स्वाधीनता उत्सव को आनंद उल्लास रे सह पालन करबा को जाउची। तेनु आसंतु आमे समस्त उत्साह हर्षोल्लास रे सह अगस्त 9-15 तारीख पर्यंत हर घर तिरंगा अभियान रे शामिल होई एही अभियान रे हेबा को थिबा तिरंगा यात्रा ମେଳା, ରାଲି ଓ ମାରାଥନ ଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା। ଆପଣଙ୍କ ଘରେ ତ୍ରିରଙ୍ଗା ଉତ୍ତୋଳନ କରନ୍ତୁ ଏବଂ harghartiranga.com ଆପଣଙ୍କ ସେଲ୍ଫି ଅପଲୋଡ କରନ୍ତୁ।
ସ୍ୱାଧୀନତା ଦିବସ ପାଳନରେ ଅବ୍ୟବହିତ ପୂର୍ବରୁ ଦେଶର 1037 ଜଣ ପୁଲିସ୍, ଅଗ୍ନିଶମ ବାହିନୀ, ହୋମ୍ଗାର୍ଡ ଏବଂ ବେସାମରିକ ସୁରକ୍ଷା ସେବା କର୍ମଚାରୀଙ୍କୁ ବୀରତା ଓ ସେବା ପଦକ ପ୍ରଦାନ କରାଯାଇଛି। ବିଶେଷ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ପଦକ ଏବଂ କର୍ତ୍ତବ୍ୟନିଷ୍ଠା ଓ ମୂଲ୍ୟବାନ ସେବା ପାଇଁ ସେବା ପଦକ ପ୍ରଦାନ କରାଯାଇଥାଏ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି 213 ଜଣ ଯବାନଙ୍କୁ ବୀରତା ପଦକ ପ୍ରଦାନ କରାଯାଇଛି। ସେହିଭଳି 94 ରାଷ୍ଟ୍ରପତି ପଦକ ମଧ୍ୟରୁ 75 ପୁଲିସ୍ ସେବା, 8 ଅଗ୍ନିଶମ ସେବା, 8 ବେସାମରିକ, ପ୍ରତିରକ୍ଷା ଓ ହୋମ୍ଗାର୍ଡ ସେବା ଏବଂ 3 ସଂଶୋଧନ ସେବାକୁ ପ୍ରଦାନ କରାଯାଇଛି। ସେହିଭଳି 729 ଜଣ କର୍ମଚାରୀଙ୍କୁ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସେବା ପଦକ ମଧ୍ୟ ପ୍ରଦାନ କରାଯିବ। ପଞ୍ଚାୟତ ସ୍ତରରେ ମହିଳା ନେତୃତ୍ୱ ଶୀର୍ଷକ ଏକ ଜାତୀୟ କର୍ମଶାଳା ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ଏଥିରେ ଦେଶର 160 ଅଧିକ ପଞ୍ଚାୟତ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ପୁଡୁଚେରୀର ପୂର୍ବତନ ଉପରାଜ୍ୟପାଳ କିରଣ ବେଦୀ ଏଥିରେ ଯୋଗଦେଇ ତୃଣମୂଳ ସ୍ତରରେ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ପଞ୍ଚାୟତ ପ୍ରତିନିଧିଙ୍କୁ ଏହାର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଦେଶର 2/3 ନାଗରିକ ଗ୍ରାମୀଣ ଭାରତରେ ବସବାସ କରୁଥିବାରୁ ସରପଞ୍ଚ ସେମାନଙ୍କ ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଦିଲ୍ଲୀର ଲାଲକିଲ୍ଲାରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଏହି ନିର୍ବାଚିତ ପ୍ରତିନିଧିମାନେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ। ଶ୍ରାବଣ ଶୁକ୍ଳ ନବମୀ ତିଥିରେ ପ୍ରଭୁ ବାଡ଼ିନୃସିଂହ ଶ୍ରୀମନ୍ଦିରରୁ ବାହାରି 4 ଆଶ୍ରମ ବିଜେ କରିବେ। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ନୃସିଂହ ଠାକୁର ବିମାନରେ ବିଜେ କରିବେ। ଏହାପରେ ମାର୍କଣ୍ଡ, ଅଙ୍ଗିରା, ପଣ୍ଡୁ ଏବଂ ଭୃଗୁ ଆଶ୍ରମ ଭ୍ରମଣରେ ଯିବେ। ପ୍ରତ୍ୟେକ ଆଶ୍ରମରେ ରୀତିନୀତି ଅନୁଯାୟୀ ଶୀତଳ ଭୋଗ ଅନୁଷ୍ଠିତ ହେବ। 4 ଆଶ୍ରମ ଗସ୍ତ ଶେଷ କରି ଶ୍ରୀମନ୍ଦିରକୁ ବାହୁଡ଼ିବା ବେଳେ ବିଭିନ୍ନ ସ୍ଥାନରେ ଠାକୁରଙ୍କ ପାଖରେ ପଙ୍କ୍ତି ଭୋଗ ଲାଗୁ ହେବ। ପୂର୍ବରୁ ରଥଯାତ୍ରା ପରେ ପୁରୀ ସହରରେ ବ୍ୟାପୁଥିବା ଝାଡ଼ାବାନ୍ତି ଏବଂ ମହାମାରୀ ରୋଗକୁ ନିୟନ୍ତ୍ରଣ କରିବା ଲାଗି ନୃସିଂହ ଠାକୁର ପ୍ରାଚୀନ ରୀତିନୀତି ଅନୁଯାୟୀ ପୁରୀ ସହର ପରିକ୍ରମା ବିଧି ରହିଛି। ଏହାଦ୍ୱାରା ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶ୍ରୀମନ୍ଦିରରେ ଆଜିଠାରୁ ଝୁଲଣଯାତ୍ରା ଆରମ୍ଭ ହୋଇଛି। ଶ୍ରାବଣ ଶୁକ୍ଳ ଦଶମୀ ତିଥିଠାରୁ ଏହି ଯାତ୍ରା ଆରମ୍ଭ ହୋଇ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ଯାଏଁ 7 ଧରି ଚାଲିବ। ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ବାଡ଼ି ଆଦିରେ ଏହି ଯାତ୍ରା ପାଳିତ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ଆଜି ଶ୍ରୀଦେବୀ, ଭୂଦେବୀ ଏବଂ ମଦନମୋହନ ମୁକ୍ତିମଣ୍ଡପରେ ପ୍ରସ୍ତୁତ ଝୁଲଣ ମଣ୍ଡପକୁ ବିଜେ କରିବେ। ନୟାଗଡ଼ ଜିଲ୍ଲା କଣ୍ଟିଲ ନୀଳମାଧବ ମନ୍ଦିରରେ ମଧ୍ୟ ଝୁଲଣଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଠାକୁରଙ୍କୁ ସ୍ୱତନ୍ତ୍ର ବେଶରେ ସଜାଯାଇଥିଲା। ହଜ୍ 2025 ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଆସନ୍ତା ମାସ 9 ପର୍ଯ୍ୟନ୍ତ ଏଥିପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଗତକାଲି ନୂଆଦିଲ୍ଲୀଠାରେ ଏହାର ଶୁଭାରମ୍ଭ କରିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି ହଜ୍ 2025 ପାଇଁ ସାଉଦି ଆରବ ଭାରତକୁ 1,75,000 ଅଧିକ କୋଟା ବଣ୍ଟନ କରିଛି। ହଜ୍ କମିଟି ଅଫ୍ ଇଣ୍ଡିଆର ୱେବ୍ସାଇଟ୍ ସହ ପ୍ରଥମଥର ପାଇଁ ପ୍ରଚଳନ ଆରମ୍ଭ ହୋଇଥିବା ହଜ୍ ସୁବିଧା ଆପ୍ ମାଧ୍ୟମରେ ଆବେଦନ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ କହିଥିଲେ। ପୁରୀ ଜିଲ୍ଲା ବାଲିଘାଇ ପୁରୀ ମୁଖ୍ୟ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ 2 ମୃତ୍ୟୁ ହୋଇଛି। ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ଗୋପ ଦଳନଈ ବଜାରରେ ରାସ୍ତାରୋକ କରିଛନ୍ତି। କ୍ଷତିପୂରଣ ଦାବି ନେଇ ସେମାନେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ତେବେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି। ପିଏମ୍ ପୋଷଣ ଯୋଜନା ଅଧୀନରେ ଚାଉଳ ପରିବହନ ଏବଂ ବିତରଣ ବ୍ୟବସ୍ଥାରେ ଦେଖାଦେଇଥିବା ଅସଙ୍ଗତିକୁ ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଚାଉଳ ଯୋଗାଣ ସମୟରେ ବିଭାଗୀୟ ଅଧିକାରୀ ବିତରଣ ଚାଲାଣକୁ ଯାଞ୍ଚ କରିବେ। ଏଥିପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଖାଦ୍ୟ ଯୋଗାଣ ନିଗମଠାରୁ ନିଜସ୍ୱ ପରିବହନ ମାଧ୍ୟମରେ ନିୟୋଜିତ ସଂସ୍ଥା ପୋଷଣଯୁକ୍ତ ଚାଉଳ ସଂଗ୍ରହ କରି ସିଧାସଳଖ ସମ୍ପୃକ୍ତ ବିଦ୍ୟାଳୟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7 ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ଗୋଟିଏ ଆସନ ସମେତ 12 ରାଜ୍ୟସଭା ଆସନରେ ଉପନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି। ଭୁବନେଶ୍ୱରଠାରେ ଆୟୋଜିତ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦେଶର 1037 ଜଣ ସୁରକ୍ଷାକର୍ମୀ ପାଇଲେ ବୀରତା ଓ ସେବା ପଦକ ଏବଂ ହଜ୍ 2025 ଯାତ୍ରା ପାଇଁ ଆବେଦନ ଆହ୍ୱାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।